ନେହେମିଆ ଏଗାର ପର୍ବ। ପୁଣି ଲୋକମାନଙ୍କ ଅଧିପତିବର୍ଗ ଜେରୁସାଲମରେ ବାସ କଲେ, ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଜେରୁସାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲି ବାଣ୍ଟ କଲେ। ଆଉ ଯେଉଁମାନେ ଜେରୁସାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶର ଏହି ପ୍ରଧାନବର୍ଗ ଜେରୁସାଲମରେ ବାସ କଲେ, ମାତ୍ର ଯେହୁଦାର ନାନା ନଗରର ଲୋକମାନେ ଅର୍ଥାତ୍ ଇସ୍ରାଏଲ ଯାଜକମାନେ ଓ ଲେବୀୟମାନେ ଓ ନଥନୀୟମାନେ ଓ ସଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ। ପୁଣି ଯେହୁଦାର ସନ୍ତାନଗଣ ମଧ୍ୟରୁ ଓ ବେନ୍ୟାମିନ୍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଜେରୁସାଲମରେ ବାସ କଲେ। ଯେହୁଦାର ସନ୍ତାନଗଣ ମଧ୍ୟରୁ ଉସିଅର ପୁତ୍ର ଅଥାୟ, ସେହି ଉସିଅ ଜିଖରିଅର ପୁତ୍ର, ଜିଖରିଅ ଅମରିଅର ପୁତ୍ର, ଅମରିଅ ସଫଟିଅର ପୁତ୍ର, ସଫଟିଅ ମହଲେଲର ପୁତ୍ର, ମହଲେଲ ପେରସ ସନ୍ତାନଗଣ ମଧ୍ୟରୁ ଜଣେ, ଆଉ ବାରୁକର ପୁତ୍ର ମାସେୟ, ସେହି ବାରୁ କଲହସିର ପୁତ୍ର, କଲହସି ହସାୟର ପୁତ୍ର, ହସାୟ ଅଦାୟର ପୁତ୍ର, ଅଦାୟ ଜୋସିଆବର ପୁତ୍ର, ଜୋଆରିବ ଜିଖରିଅର ପୁତ୍ର, ଜିଖରିଅ ସିଲୋନିର ପୁତ୍ର, ପେରସର ସନ୍ତାନ ସର୍ବସୁଦ୍ଧା 468 ଜଣ ବୀରପୁରୁଷ ଜେରୁସାଲମରେ ବାସ କଲେ। ବିନ୍ୟାମିନ୍ର ସନ୍ତାନଗଣ ଯଥା ମସୁଲମର ପୁତ୍ର ସଲୁ, ସେହି ମସୁଲୁମ ଜୋଏଦର ପୁତ୍ର, ଜୋଏଦ ପଦାୟର ପୁତ୍ର, ପଦାୟ କୋଲାୟର ପୁତ୍ର, କୋଲାୟ ମାସେୟର ପୁତ୍ର, ମାସେୟ ଇଥିଏଲର ପୁତ୍ର, ଇଥିଏଲ ଜିସାୟାହର ପୁତ୍ର। ପୁଣି ତାହା ଛଡ଼ା ଗବୟ ସଲୟ ଆଦି 928 ଜଣ, ଆଉ ଶିଖିର ପୁତ୍ର ଜୋଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା, ଓ ହସନୁଏଲର ପୁତ୍ର ଜିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା। ଯାଜକମାନଙ୍କ ମଧ୍ୟରୁ ଯଥା ଜୋଆରିବ୍ର ପୁତ୍ର ସିଦଇୟ, ଜାଖିନ୍, ହିଲ୍କିଅର ପୁତ୍ର ସରାୟ, ସେହି ହିଲ୍କିଅ ମସୁଲମର ପୁତ୍ର, ମସୁଲମ ସାଧୁକର ପୁତ୍ର, ସାଧୁକ ମାରାୟତର ପୁତ୍ର, ମାରାୟତ ଅହିଟୁବର ପୁତ୍ର, ଅହିଟୁବ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା। ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ 822 ଜଣ ଥିଲେ। ପୁଣି ଜିରହୋମର ପୁତ୍ର ଅଦାୟା,
ସେହି ଜିରହୋମ ପଲଲିଅର ପୁତ୍ର,
ପଲଲିଅ ଅମ୍ସିର ପୁତ୍ର, ଅମ୍ସି ଜିଖରିଅର ପୁତ୍ର, ଜିଖରିଅ ପଶୁରର ପୁତ୍ର, ପଶୁର ମଲ୍କିଅର ପୁତ୍ର। ପୁଣି ଅଦାୟର ଭ୍ରାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ। ଅସ୍ରେଲର ପୁତ୍ର ଅମସୟ, ସେହି ଅସ୍ରେଲ ଅହସୟର ପୁତ୍ର,
ଅହସୟ ମସିଲୋମତର ପୁତ୍ର, ମସିଲୋମତ ଇମେରର ପୁତ୍ର,
ଆଉ
ସେମାନଙ୍କ ଭ୍ରାତୃଗଣ 128 ଜଣ
ମହାବିକ୍ରମଶାଳୀ ପୁରୁଷ ଥିଲେ, ଓ ହଗେଦାଲିମର ପୁତ୍ର ସବ୍ଦିଅଲ ସେମାନଙ୍କର ଅଧ୍ୟକ୍ଷ ଥିଲା। ଲେବୀୟମାନଙ୍କ ମଧ୍ୟରୁ ଯଥା ହସୁବ୍ର ପୁତ୍ର ସମୟ, ସେହି ହସୁବ ଅଶ୍ରିକାମର ପୁତ୍ର, ଅଶ୍ରିକାମ ହସବିଅର ପୁତ୍ର, ହସବିଅ ବୁନିର ପୁତ୍ର। ଆହୁରି ଲେବ୍ୟ ପ୍ରଧାନ ବର୍ଗ ମଧ୍ୟରୁ ସବଥୟ ଯୋସାବତ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ। ଆଉ ଆସଫର ବଂଶଜାତ
ସବ୍ଦିର ପୌତ୍ର, ମିକାର ପୁତ୍ର ମତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା,
ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ୟ ଦ୍ୱିତୀୟ ଥିଲା। ପୁଣି ଜିଦୁଥୁନା ବଂଶଜାତ ଗାଲର ପୁତ୍ର, ସମୟର ପୁତ୍ର ଅବୋଧ, ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା 284 ଜଣ ଥିଲେ। ଆହୁରି
ଦ୍ୱାରପାଳ ଅକୁବ,
ଟଲେମାନ ଓ ନଗରଦ୍ୱାର ସମୂହରେ ପ୍ରହରୀ କର୍ମକାରୀ ସେମାନଙ୍କ ଭ୍ରାତୃଗଣ 172 ଜଣ ଥିଲେ। ପୁଣି ଇସ୍ରାଏଲର
ଯାଜକମାନଙ୍କର
ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯେହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ। ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ, ଆଉ ସିଂହ ଓ ଗିସ୍ପ
ନଥନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
ଆସଫ ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମିକାର ବୃଦ୍ଧ ପ୍ରପୁତ୍ର, ମତନୀୟର ପ୍ରପୁତ୍ର, ହସବିଅର ପୁତ୍ର, ବାନୀର ପୁତ୍ର ଉସି ଜେରୁସାଲମରେ ଲିବିୟମାନଙ୍କର ଅଧ୍ୟକ୍ଷ ଥିଲା। ସେ ମଧ୍ୟ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ କଲା,
କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା, ଓ ପ୍ରତିଦିନର ପ୍ରୟୋଜନ ଅନୁସାରେ
ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା। ଆଉ ଜେହୁଦାର ପୁତ୍ର ସେରହର ବଂଶଜାତ ମସେ ସବଲର ପୁତ୍ର ପଥାହିଅ
ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
ପୁଣି ଜେହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନାଗ୍ରାମ ଓ ତହିଁର କ୍ଷେତ୍ରରେ ଅର୍ଥାତ୍
କିରିୟତ ଅର୍ବ ଓ ତହିଁର ଉପନଗରରେ,
ଦିବୋନ ଓ ତହିଁର ଉପନଗରରେ, ଜିକ୍ବେସଲ ଓ ତହିଁର ଗ୍ରାମରେ, ଆଉ ଜେସୁଅରେ, ମୋଲାଦାରେ ଓ ବେତ୍ ପେଲଟରେ, ଆଉ ହତ୍ସର ସୁଆଲରେ ବେର୍ସେବା ଓ ତହିର ଉପନଗରରେ, ଆଉ ସିକ୍ଲଗ୍‌ରେ, ମକୋନା ଓ ତହିର ଉପନଗରରେ, ଆଉ ଐନ ରିମୋଣରେ, ସରାରେ ଓ ଜର୍ମୁତରେ, ସାନୋହ, ଅଦୁଲମ ଓ ତହିର ଗ୍ରାମରେ, ଲାଖିସ୍ ଓ ତହିର କ୍ଷେତ୍ରରେ, ଅସେକା ଓ ତହିର ଉପନଗରରେ ବାସ କଲେ। ଏହି ରୂପେ ସେମାନେ ବେର୍ସେବାଠାରୁ ହିମୋନ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମିନ୍ ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ ମିକମସ୍ ଓ ଅୟାରେ, ବେଥେଲ ଓ ତହିଁ ଉପର ନଗରରେ, ଅନାଥୋତ୍, ନବ ଓ ଅନନିଆରେ, ହାସୋର, ରାମା, ଗୀତମିୟରେ, ହାଦିଦ୍, ସବୋଇମ, ନବଲାଟରେ, ଲୋଦ୍ ଓ ଉନ ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଜିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲିବୀୟ ଲୋକ ବିନ୍ୟାମିନ୍ ସହିତ ସଂଯୁକ୍ତ ହେଲେ।